ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ସଂସଦର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ. ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ. ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. କେରଳରେ ନିପା ଭୂତାଣୁ ସଂକ୍ରମଣ ସ୍ଥିତି ସମୀକ୍ଷା ଲାଗି କୋଝିକୋଡ଼ିରେ ପହଞ୍ଚିଲା ଛଅ ଜଣିଆ କେନ୍ଦ୍ରୀୟ ଦଳ. ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ଦଳୀୟ ପ୍ରାର୍ଥୀତ୍ୱରୁ ଓହରିଲେ ଜୋ ବାଇଡେନ୍ ଏବଂ ତ୍ରିପୁରା ସୀମା ଦେଇ ବାଂଲାଦେଶରୁ ଗତକାଲି ପ୍ରତ୍ୟାବର୍ତ୍ତନ କରିଛନ୍ତି 315 ଜଣ ଭାରତୀୟ ଛାତ୍ରଛାତ୍ରୀ. ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି. ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 16 କାର୍ଯ୍ୟଦିବସ ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଏହା ପ୍ରଥମ ବଜେଟ୍ ଅଧିବେଶନ. ପ୍ରଥମ ଦିନରେ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏଥିସହିତ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ସଂସଦରେ ବଜେଟ୍ ଉପସ୍ଥାପନ କରାଯିବ। ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ସଂଶୋଧନ ବିଲ୍ ସମେତ 6 ନୂଆ ବିଧେୟକ ଆଗତ ହେବ। ଏଥିରେ ଅର୍ଥ ବିଧେୟକ ସମେତ 1934 ମସିହାର ବିମାନ ଅଧିନିୟମ ବଦଳରେ ଭାରତୀୟ ବାୟୁଯାନ ବିଧେୟକ 2024 ବିଧେୟକ ଗୃହର ମଞ୍ଜୁରୀ ଲାଗି ଆଗତ କରାଯିବ। ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍ରେ ଆଗତ ହେବାକୁ ଥିବା ବିଧେୟକଗୁଡ଼ିକର ତାଲିକା ପ୍ରକାଶ ପାଇଛି। ସରକାର ଉଭୟ ଗୃହରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ ପାଇଁ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ଏନେଇ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସଂସଦର ସୁପରିଚାଳନା ନିମନ୍ତେ ଉଭୟ ସରକାର ଏବଂ ବିରୋଧୀ ଦଳଗୁଡ଼ିକ ଦାୟିତ୍ୱର ସହ କାର୍ଯ୍ୟନିର୍ବାହ କରିବା ଉଚିତ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଗତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ସଂସଦରେ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଭି ଅନନ୍ତ ନାଗେଶ୍ୱରନ୍ଙ୍କ ତତ୍ତ୍ୱାବଧାନରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମନ୍ତ୍ରଣାଳୟ କହିଛି, ସଂସଦରେ ଏହି ରିପୋର୍ଟ ଉପସ୍ଥାପନ ହେବା ପରେ ଆଜି ଅପରାହ୍ନରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରିପୋର୍ଟ ସମ୍ପର୍କରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେବେ। ଏହି ରିପୋର୍ଟରେ ଦେଶର ଆର୍ଥିକ ସ୍ଥିତି, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀତିଗତ ଆହ୍ୱାନଗୁଡ଼ିକ ବିଷୟରେ ବିସ୍ତୃତ ବିବରଣୀ ସ୍ଥାନିତ ହୋଇଛି। ଓଡ଼ିଶା ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ପୂର୍ବାହ୍ନ 11:00 ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ପ୍ରଦାନ କରିବେ। ଏହାପରେ ଗୃହରେ ପରଲୋକଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଆସନ୍ତା ବୁଧବାର 24 ତାରିଖ ଦିନ ଉପବାଚସ୍କତି ନିର୍ବାଚନ ଏବଂ 25 ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ଚଳିତ ଅଧିବେଶନରେ ମୋଟ 27 କାର୍ଯ୍ୟଦିବସ ରହିଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣରେ ସ୍ଥାନୀୟ ଗୋଷ୍ଠୀଗୁଡ଼ିକୁ ସାମିଲ କରିବା ଏବଂ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋହାହନ କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଶ୍ୱ ଐତିହ୍ୟ କମିଟିର 46ତମ ଅଧିବେଶନକୁ ଗତକାଲି ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଭାରତର ଐତିହ୍ୟ କେବଳ ଇତିହାସ ନୁହେଁ, ବରଂ ଏହା ବିଜ୍ଞାନ ବୋଲି ବିବେଚନା କରାଯିବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର 350ରୁ ଅଧିକ ପ୍ରାଚୀନ ଐତିହ୍ୟସ୍ଥଳକୁ ପୁନରୁଦ୍ଧାର କରିଛନ୍ତି। ଏହାଦ୍ୱାରା ଇତିହାସକୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ବିଶ୍ୱସ୍ତରୀୟ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି। ବିଶ୍ୱର ଅନ୍ୟତମ ପୁରାତନ ଜୀବନ୍ତ ସଭ୍ୟତା ଭାରତରେ ଏହି ଘଟଣା ଘଟିବା କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁନେସ୍କୋ ବିଶ୍ୱ ଐତିହ୍ୟ କେନ୍ଦ୍ର ପାଇଁ ଭାରତ $1,000,000 ପ୍ରଦାନ କରିବ। ଏହା ମାଧ୍ୟମରେ ବିଶ୍ୱ ଐତିହ୍ୟ କେନ୍ଦ୍ରର ଭିଭିଭୂମି ବିକାଶ ସମ୍ଭବ ହୋଇପାରିବ। ଦକ୍ଷିଣାଞ୍ଚଳ ରାଷ୍ଟ୍ରଗୁଡ଼ିକରେ ଏହା ଅଧିକ କାର୍ଯ୍ୟକ୍ଷମ ହେବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଐତିହ୍ୟସ୍ଥଳୀଗୁଡ଼ିକର ବିକାଶ ଏବଂ ସଂରକ୍ଷଣ ଦିଗରେ ଭାରତ ସର୍ବଦା କାର୍ଯ୍ୟ କରିଆସୁଛି। ବିଗତ 10 ବର୍ଷ ଭିତରେ ଏ କ୍ଷେତ୍ରରେ ବହୁ ସକାରାତ୍ମକ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଧିବେଶନରେ ଯୋଗଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ଭାରତର ଐତିହ୍ୟ, ସଂସ୍କୃତି ଏବଂ ବିବିଧତାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଏହା ଏକ ପ୍ରକୃଷ୍ଟ ମଞ୍ଚ ବୋଲି କହିଛନ୍ତି। ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଦିଗରେ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ଅବଗତ ହୋଇପାରିବେ ବୋଲି ସେ କହିଛନ୍ତି। ଏହି ଅଧିବେଶନ ଅବସରରେ ନୂତନ ଐତିହ୍ୟସ୍ଥଳୀଗୁଡ଼ିକର ତାଲିକାଭୁକ୍ତ ହେବା ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି। ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହେଉଛି। 124 ତାଲିକାଭୁକ୍ତ ବିଶ୍ୱ ଐତିହ୍ୟ ସ୍କାରକୀଗୁଡ଼ିକର ସଂରକ୍ଷଣ ରିପୋର୍ଟ, ଆନ୍ତର୍ଜାତିକ ସହାୟତା ଏବଂ ଐତିହ୍ୟ ପାଣ୍ଠିର ଉପଯୋଗ ଉପରେ ଏଥର ଆଲୋଚନା ହେବ। 150 ରାଷ୍ଟ୍ରର 2000 ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। କେରଳରେ ନିପା ଭୂତାଣୁ ସଂକ୍ରମଣରେ ଜଣେ 14 ବାଳକର ମୃତ୍ୟୁ ହେବା ପରିପ୍ରେକ୍ଷୀରେ ସ୍ଥିତି ସମୀକ୍ଷା କରିବା ଲାଗି ଆଇସିଏମ୍ଆର୍ ଏକ 6 କେନ୍ଦ୍ରୀୟ ଦଳ କୋଝିକୋଡ଼ିରେ ପହଞ୍ଚିଛନ୍ତି। ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ଦଳ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଖୁବ୍ ଶୀଘ୍ର ଅନ୍ୟ ଏକ ବହୁ ସଦସ୍ୟ ବିଶିଷ୍ଟ ଟିମ୍ କେରଳ ଗସ୍ତ କରିବ। ଏହି ଦଳ ନିପା ସଂକ୍ରମଣର ଯାଞ୍ଚ କରିବା ସହିତ ଏହାକୁ ପ୍ରତିହତ କରିବା ଲାଗି ଆବଶ୍ୟକ ବୈଷୟିକ ସହାୟତା ପ୍ରଦାନ କରିବ। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ସନ୍ଦିଗ୍ଧ ତାଲିକାଭୁକ୍ତ 7 ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କଠାରେ ସଂକ୍ରମଣ ନଥିବା ଜଣାପଡ଼ିଛି। 330 ଜଣ ଏହି ତାଲିକାଭୁକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରେ 68 ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀ ଥିବାବେଳେ 101 ଜଣ ଅଧିକ ସଂକ୍ରମିତ ବର୍ଗରେ ରହିଛନ୍ତି। ମୃତ୍ୟୁ ହୋଇଥିବା 14 ବାଳକର ଶେଷକୃତ୍ୟ ନିପା ସଂକ୍ରମଣ ସଂକ୍ରାନ୍ତ ମାର୍ଗଦର୍ଶିକା ଅନୁଯାୟୀ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ଲକ୍ଷଣ ଥିବା ଲୋକଙ୍କର ନମୁନା ପରୀକ୍ଷଣ ପାଇଁ ପଦକ୍ଷେପ ନିଆଯିବା ସହ ସେହି ଅଞ୍ଚଳକୁ ଅବରୋଧ କରାଯାଇ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ମନ୍ତ୍ରଣାଳୟ କହିଛି 2018 କେରଳର କୋଝିକୋଡ଼ ଜିଲ୍ଲାରେ ପ୍ରଥମଥର ପାଇଁ ନିପା ଭୂତାଣୁ ସଂକ୍ରମଣ ଦେଖାଦେଇଥିଲା। ଏଥିରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଆୟକର ରିଟର୍ଣ୍ଣ ପ୍ରକ୍ରିୟାର ସରଳୀକରଣ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଆୟକର କମିଶନର ସୌମ୍ୟ ଆଚାର ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୀବା ନାରାୟଣ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123144444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ମଧ୍ୟ ଉପଲବ୍ଧ ହେବ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ଦଳୀୟ ପ୍ରାର୍ଥୀତ୍ୱରୁ ଜୋ ବାଇଡେନ୍ ଓହରି ଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବାଇଡେନ୍ ଏହି ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ବୋଲି ସେ କହିଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ଏବଂ ରାଷ୍ଟ୍ରର ସର୍ବୋତ୍ତମ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କର ଅବଶିଷ୍ଟ କାର୍ଯ୍ୟକାଳକୁ ସଠିକ୍ ଭାବେ ସମ୍ପାଦନ କରିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ତେବେ ଏହି ନିଷ୍ପଭି ନେଇ ଚଳିତ ସପ୍ତାହରେ ଦେଶବାସୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ଶ୍ରୀ ବାଇଡେନ୍ ସମର୍ଥନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଗତ ଜୁନ୍ 28 ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିତର୍କ ପରେ ରାଷ୍ଟ୍ରପତି ବାଇଡେନ୍ଙ୍କ ଉପରେ ପ୍ରାର୍ଥୀତ୍ୱ ପ୍ରତ୍ୟାହାର ନେଇ ଚାପ ସୃଷ୍ଟି ହୋଇଥିଲା। ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଚାଲିଥିବା ବିକ୍ଷୋଭରେ ସେଠାରେ ଅଟକିଥିବା 315 ଜଣ ଭାରତୀୟ ଛାତ୍ରଛାତ୍ରୀ ଗତକାଲି ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିପୁରାର ସୋନମୁରା ଜିଲ୍ଲା ଅନ୍ତର୍ଗତ ଅଗରତାଲା ଏବଂ ଶ୍ରୀମନ୍ତପୁରସ୍ଥିତ ଅଖାୱାରା ଚେକ୍ପୋଷ୍ଟ ଦେଇ ସେମାନେ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି। ବିଏସ୍ଏଫ୍ ତ୍ରିପୁରା ସୀମାନ୍ତ ମହାନିର୍ଦ୍ଦେଶକ କହିଛନ୍ତି ଛାତ୍ରଛାତ୍ରୀଙ୍କର ପ୍ରତ୍ୟାବର୍ତ୍ତନ ନେଇ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ତ୍ରିପୁରାର 856 କିଲୋମିଟର ଭାରତ ଓ ବାଂଲାଦେଶ ସୀମାରେ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସଂସଦର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ। ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେରଳରେ ନିପା ଭୂତାଣୁ ସଂକ୍ରମଣ ସ୍ଥିତି ସମୀକ୍ଷା ଲାଗି କୋଝିକୋଡ଼ିରେ ପହଞ୍ଚିଲା 6 କେନ୍ଦ୍ରୀୟ ଦଳ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ଦଳୀୟ ପ୍ରାର୍ଥୀତ୍ୱରୁ ଓହରିଲେ ଜୋ ବାଇଡେନ୍ ଏବଂ ତ୍ରିପୁରା ସୀମା ଦେଇ ବାଂଲାଦେଶରୁ ଗତକାଲି ପ୍ରତ୍ୟାବର୍ତ୍ତନ କଲେ 315 ଜଣ ଭାରତୀୟ ଛାତ୍ରଛାତ୍ରୀ।